ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ସହଯୋଗରେ ଭୁବନେଶ୍ୱରଠାରେ ଆରମ୍ଭ ହୋଇଥିବା ତିନିଦିନିଆ ଉତ୍ସବରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ରାଜାରାଣୀ ସଙ୍ଗୀତ ଉତ୍ସବ ରାଜ୍ୟର ସଂସ୍କୃତି ଓ ପରମ୍ପରାର ଏକ ନିଚ୍ଛକ ନିଦର୍ଶନ। ଶାସ୍ତ୍ରୀୟ ଓ ପାରମ୍ପରିକ ସଙ୍ଗୀତ ଦେଶ ବିଦେଶରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। କାର୍ଯ୍ୟକ୍ରମର ପ୍ରଥମ ଦିନରେ ଓଡ଼ିଶୀ ସଙ୍ଗୀତ ପରିବେଷଣ କରାଯାଇଥିଲା। ପ୍ରାକ୍ ବଜେଟ୍ 2026-27 ପ୍ରସ୍ତୁତି ନେଇ ଆଜିଠାରୁ ସରକାରଙ୍କ ପକ୍ଷରୁ ଆଲୋଚନା ଆରମ୍ଭ ହେବ। ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂ ଏବଂ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗର ବଜେଟ୍ ଉପରେ ଆଲୋଚନା ହେବ। ବିକଶିତ ଓଡ଼ିଶା 2036 ଏବଂ ବିକଶିତ ଭାରତ 2047କୁ ଦୃଷ୍ଟିରେ ରଖି ଆସନ୍ତା 2 ବର୍ଷ ଲାଗି ବଜେଟ୍ ଅଟକଳ ପ୍ରସ୍ତୁତ କରିବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଅଟିଜିମ୍ ରୋଗର ସଠିକ୍ ଚିହ୍ନଟ, ପ୍ରମାଣପତ୍ର ଓ ସରକାରୀ ସୁବିଧା ସୁଯୋଗ ପାଇବା ପାଇଁ ଏକ ନିର୍ଭୁଲ ପଦ୍ଧତି ଅନୁସରଣ କରିବା ନେଇ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ମନସ୍ତତ୍ତ୍ୱବିତ୍ମାନଙ୍କ ପାଇଁ ଏକ ତିନିଦିନିଆ ତାଲିମ ଶିବିର ଭୁବନେଶ୍ୱରଠାରେ ଚାଲିଛି। ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ଅନୁଷ୍ଠିତ ଏହି ତାଲିମ କାର୍ଯ୍ୟକ୍ରମ ଆଜି ଉଦ୍ଯାପନ ହେବ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ଦ୍ୱିତୀୟ ଏକକ ଓଡ଼ିଆ ଭାଷା ପରୀକ୍ଷା 10ମ ଶ୍ରେଣୀ ଏବଂ ଦ୍ୱିତୀୟ ଅର୍ଦ୍ଧବାର୍ଷିକୀ ଓଡ଼ିଆ ଭାଷା ପରୀକ୍ଷା 8ମ ଶ୍ରେଣୀ ଫଳାଫଳ ଆଜି ଅପରାହ୍ନ 2ଟାରେ ପ୍ରକାଶ ପାଇବ। ବୋର୍ଡ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଏହି 2ଟି ପରୀକ୍ଷାର ଫଳାଫଳ ବୋର୍ଡ ୱେବ୍ସାଇଟ୍ bscodissa.ac.inରେ ଉପଲବ୍ଧ ହେବ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଗଜପତି ମହାରାଜ ଦିବ୍ୟସିଂ ଦେବଙ୍କ ଅଧ୍ୟକ୍ଷତାରେ ପୁରୀ ଶ୍ରୀମନ୍ଦିର ପରିସରରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହେବ। ରତ୍ନଭଣ୍ଡାରର ଅଳଙ୍କାରର ଗଣତିମଣତି ନେଇ ବୈଠକରେ ଆଲୋଚନା ହେବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ରତ୍ନଭଣ୍ଡାରର ଗଣତିମଣତିକୁ ନେଇ ଗଠିତ ଉଚ୍ଚସ୍ତରୀୟ କମିଟିର ଚିଠା ପ୍ରସ୍ତାବ, ଶ୍ରୀମନ୍ଦିର ସୁରକ୍ଷା, ମନ୍ଦିର ଆଇନରେ ସଂଶୋଧନ, ଧାଡ଼ି ଦର୍ଶନ, ଶୃଙ୍ଖଳିତ ନୀତିକାନ୍ତି ସମେତ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି। କେନ୍ଦ୍ରାପଡ଼ା ଜିଲ୍ଲା ମହୋତ୍ସବ ଗତକାଲି ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ଉତ୍ସବରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଗତ 12 ତାରିଖରୁ ଆରମ୍ଭ ହୋଇଥିବା ପଲ୍ଲିଶ୍ରୀ ମେଳା ଆଜି ଶେଷ ହେବ।
ନିଶ୍ଚୟ ଏ ମହୋତ୍ସବ ମାଧ୍ୟମରେ ଆମର କଳା ସଂସ୍କୃତି ଅଛି, ତାର ବି ଏକ ମଞ୍ଚ। ଭୋକାଲ ଫର ଲୋକାଲର କଥା କହୁଛୁ, ଆତ୍ମନିର୍ଭରଶୀଳର କଥା କହୁଛୁ। ଏଇ ମାଧ୍ୟମରେ ଆମର ପ୍ରତିଟି ଲୋକାଲ ଯେଉଁ ପ୍ରଡ଼କ୍ଟ ଗୁଡ଼ାକର ତାର ବିକ୍ରି କଥା ହେଉ, ତା ବିଷୟରେ ପ୍ରଚାର ପ୍ରସାର ହେଉ, କି ବାହାରେ ବି ତାର ମାର୍କେଟିଂ କେମିତି ହେଇପାରିବ, ଏସବୁ କଥା ମହୋତ୍ସବ ମାଧ୍ୟମରେ ହେଇପାରୁଛି।
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ନୂଆପଡ଼ା ଜିଲ୍ଲାର 73 ଜଣ ବରିଷ୍ଠ ନାଗରିକ ଅଯୋଧ୍ୟା ବାରଣାସୀ ଅଭିମୁଖେ ଯାତ୍ରା କରିଛନ୍ତି। ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାର ତୀର୍ଥଯାତ୍ରୀମାନେ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଯାତ୍ରା କରିଛନ୍ତି। ସେମାନେ ଆସନ୍ତା 22 ତାରିଖରେ ଫେରିବେ ବୋଲି ଜଣାପଡ଼ିଛି। ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ଥିବା 5ଟି ରେଞ୍ଜରେ ଆସନ୍ତାକାଲିଠାରୁ ପକ୍ଷୀଗଣନା କରାଯିବ। ପକ୍ଷୀଗଣନା ପାଇଁ 22ଟି ଦଳ ଗଠନ କରାଯାଇଛି। ଡଲଫିନ୍ ଗଣନା ପାଇଁ 18ଟି ଦଳ ନିୟୋଜିତ ହେବେ। ଆସନ୍ତା 20 ତାରିଖରୁ 22 ତାରିଖ ପର୍ଯ୍ୟନ୍ତ 3 ଦିନ ଡଲଫିନ୍ ଗଣନା କରାଯିବ ବୋଲି ଚିଲିକା ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ସୂଚନା ମିଳିଛି। କ୍ରୀଡ଼ା ଓ ଯୁବସେବା ବିଭାଗ, ରଗ୍ବି ଇଣ୍ଡିଆ ଏବଂ ଓଡ଼ିଶା ରାଜ୍ୟ ରଗ୍ବି ଆସୋସିଏସନ୍ର ମିଳିତ ସହଯୋଗରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଗତକାଲିଠାରୁ 10ମ ସବ୍ଜୁନିୟର ରଗ୍ବି ସେଭେନ୍ସ ଚାମ୍ପିୟନ୍ସିପ୍ 2025 ଆରମ୍ଭ ହୋଇଛି। ଉଦ୍ଘାଟନୀ ଦିବସରେ ଗତକାଲି 24ଟି ରାଜ୍ୟ ଦଳ ମଧ୍ୟରେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ବାଳିକା ରଗ୍ବି ଦଳ ପୁଲ୍ ଡିରେ ଉତ୍ତରପ୍ରଦେଶକୁ 35-0 ଏବଂ ରାଜସ୍ଥାନକୁ 28-0 ବ୍ୟବଧାନରେ ପରାସ୍ତ କରି ଅପରାଜିତ ରହିଛି। ବ୍ରହ୍ମପୁର ମହାତ୍ମା ଗାନ୍ଧି ଷ୍ଟାଡିୟମ୍ଠାରେ ପ୍ରଥମ ରାଜ୍ୟ ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ା ଭାରୋତ୍ତଳନ ଖେଳାଳି ଚୟନ ଶିବିର ଆରମ୍ଭ ହୋଇଛି। ଉଭୟ ପୁରୁଷ ଓ ମହିଳା ବର୍ଗରେ 16ଟି କ୍ରୀଡ଼ା ପାଇଁ 14ଟି ଜିଲ୍ଲାରୁ 93 ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି। ଶିବିରରେ ଯୋଗ୍ୟ କ୍ରୀଡ଼ାବିତ୍ମାନଙ୍କୁ ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ସୁଯୋଗ ମିଳିବ। ବିଶ୍ୱରେ ଚୀନ୍ ପରେ ଭାରତରେ ଅଧିକ ସଂଖ୍ୟକ ମଧୁମେହ ରୋଗୀ ଥିବା ଜଣାପଡ଼ିଛି। 2024 ମସିହାରେ ଦେଶରେ 9 କୋଟି ବୟସ୍କ ବ୍ୟକ୍ତି ମଧୁମେହ ରୋଗରେ ପୀଡ଼ିତ ଥିଲେ। ଚୀନ୍ରେ ସର୍ବାଧିକ 14 କୋଟି 80 ଲକ୍ଷ ଲୋକ ମଧୁମେହ ରୋଗରେ ଆକ୍ରାନ୍ତ ଥିବା ଏକ ରିପୋର୍ଟରେ କୁହାଯାଇଛି। ରାଜ୍ୟରେ ଆସନ୍ତାକାଲି ପର୍ଯ୍ୟନ୍ତ ଶୀତର ପ୍ରଭାବ ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପଶ୍ଚିମା ଝଡ଼ ପ୍ରଭାବରେ ଏହା ପରବର୍ତ୍ତୀ ରାତି ତାପମାତ୍ରା 2ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଗତକାଲି ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା 2.6 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।